ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଜ୍ୟ ସରକାରଙ୍କ ତରଫୁ ଭୁବନେଶ୍ୱରଠାରେ ଥିବା ଓଡ଼ିଶା କୃଷି ଆର୍ ବୈଷୟିକ ବିଶ୍ୱବିଦ୍ୟାଳୟ ଆଜି ମଇଦାନରେ ରାଜ୍ୟସ୍ତରୀୟ ନିଯୁକ୍ତି ମେଳା ଆୟୋଜନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମେଳାଥି କୃଷି ସ୍ୱାସ୍ଥ୍ୟ ଖଣି ଇସ୍କାତ ଶକ୍ତି ଆଉ ଜଳସମ୍ପଦ ବିଭାଗର 812 ଜଣ ନୂଆ ନିଯୁକ୍ତ ଅଧିକାରୀ ଆଉ କର୍ମଚାରୀମାନଙ୍କୁ ନିଯୁକ୍ତିପତ୍ର ବାଣ୍ଟବେ। ରାଜ୍ୟ 3738 ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ବେଆଇନ ଭାବେ ଭିନ୍ ଭିନ୍ ଜିଲ୍ଲାନ ରହୁଛନ୍ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଅନୁପ୍ରବେଶକାରୀମାନେ ଭିନ୍ ଭିନ୍ ଜଲପଥ ଦେଇକରି ରାଜ୍ୟକେ ଆସୁଛନ୍। ସେମାନଙ୍କୁ ଚିହ୍ନଟ କରିବା ଲାଗି ସରକାରଙ୍କ ତରଫୁ ଫି ଜିଲ୍ଲାନ ତହସିଲ ବ୍ଲକ ଆର୍ ପୁଲିସ କର୍ମଚାରୀମାନଙ୍କୁ ନେଇକରି ଗୋଟିଏ କମିଟି ଗଠନ କରାଯାଇଛି। ଅନୁପ୍ରବେଶକାରୀମାନଙ୍କ ଚିହ୍ନଟ ଶେଷ ହେବାର ଉତ୍ତରୁ ସେମାନଙ୍କୁ ତାଙ୍କର ଦେଶକେ ଫେରାଇ ନେବାର ଲାଗି ଜିଲ୍ଲାପାଳ ଆର୍ ଏସ୍ପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ବିଧାନସଭାନ ସୂଚନା ଦେଇଛନ୍। ରାଜ୍ୟ ଗଲା 8 ମାସ ଭିତରେ ଭିନ୍ ଭିନ୍ ଥାନାନ 20,000ରୁ ଅଧିକା ନିଖୋଜ ମାମଲା ପଞ୍ଜିକୃତ ହୋଇଛି। ସେଥିର୍ ଭିତରୁ 7,048ଟାର ସମାଧାନ କରାଯାଇଥିବାର ବିଧାନସଭାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। କଂଗ୍ରେସ ସଦସ୍ୟା ସୋଫିଆ ଫିରଦୋସଙ୍କ ପ୍ରଶ୍ନର ଉତ୍ତରଥି ମୁଖ୍ୟମନ୍ତ୍ରୀ କହିଛନ୍, ଏହାଦେ ତକ 13,012 ମାମଲାର ବିଚାରାଧୀନ ରହିଛି। ରାଜ୍ୟର ଘରୋଇ ବିଦ୍ୟାଳୟମାନଙ୍କେ ଶିକ୍ଷା ଅଧିକାର ଆଇନ ଅଧୀନତି ପହିଲା ଖେପ ନାଁ ଲେଖାବାର ଲାଗି ଆଜିଠାନୁ ପଞ୍ଜିକରଣ ମୂଲ ହେବା। ପଞ୍ଜିକରଣ ପ୍ରକ୍ରିୟା 20 ତାରିଖ ତକ ଚାଲିବ ବୋଲି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫୁ ବାହାରିଥିବା ସଂଶୋଧିତ ବିଜ୍ଞପ୍ତିନୁ ଜଣାପଡ଼ିଛି। ଇଖେପ ପଞ୍ଜିକରଣ ସରିଲେ 3 ତାରିଖରୁ 23 ତାରିଖ ଭିତରେ ବ୍ଲକ ଶିକ୍ଷା ଅଧିକାରୀମାନେ ଯାଞ୍ଚ କରିବେ। ତାର ଉତ୍ତରୁ 24 ତାରିଖ ଦିନ ଚୂଡ଼ାନ୍ତ ମେଧା ତାଲିକା ବାହାରିବା। ମେଟ୍ରିକ୍ ପରୀକ୍ଷା ଖାତା ଦେଖା ଆଇବା କାଲିନୁ ମୂଲ ହେବା। ରାଜ୍ୟର 11,800 ଜଣ ହାଇସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ଖାତା ଦେଖା କାମ ଲାଗି ନିୟୋଜିତ ହୋଇଛନ୍। 51 କେନ୍ଦ୍ରନ ସବଜେକ୍ଟିଭ ଉତ୍ତର ଖାତା କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ପହଞ୍ଚି ସାରିଛି। ଇ ବାବଦେ ଗଲାକାଲି ବୋର୍ଡ କର୍ତ୍ତୃପକ୍ଷ 30 ଜିଲ୍ଲାର ଶିକ୍ଷା ଅଧିକାରୀମାନଙ୍କ ସାଙ୍ଗେ ସମୀକ୍ଷା ବୈଠକ କରିଛନ୍। ଖାତା ଦେଖାଥି ନିୟୋଜିତ ଥିବା ଶିକ୍ଷକ ଆର୍ ଅଲଗା କର୍ମଚାରୀମାନଙ୍କୁ ଆଜି ସକାଳର 10 ବଜେନୁ ମୂଲ୍ୟାୟନ କେନ୍ଦ୍ରମାନଙ୍କୁ ପହଞ୍ଚବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଆଇବାକାଲିନୁ ପାଖାପାଖି 12 ଦିନ ତକ ଖାତା ଦେଖା ସକାଳ 9 ବଜେନୁ ଆରବେଲିର 5 ବଜେ ତକ ଚାଲବା। ମେଟ୍ରିକ୍ ସହିତ ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷାର ଖାତା ଦେଖା ବିଲ୍ ଆଇବାକାଲିନୁ ମୂଲ ହେବା। ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଆଘର କେନ୍ଦ୍ରମନ୍ତ୍ରୀ ଆର୍ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ସ୍ୱର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଶେଷକୃତ୍ୟ ଆଜି ପୁରୀ ସ୍ୱର୍ଗଦ୍ୱାର ରାଷ୍ଟ୍ରୀୟ ମର୍ଯ୍ୟାଦାଥି କରାଯିବା। ଗଲାକାଲି ନୂଆଦିଲ୍ଲୀନ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ ହୋଇଯାଇଛି। ବରଗଡ଼ ପ୍ରଭାଗ ସମ ଆୟୁକ୍ତ କାର୍ଯ୍ୟାଳୟ ଆଉ ଜିଲ୍ଲା ପ୍ରଶାସନ ତରଫୁ ନିର୍ମାଣ ଶ୍ରମିକ କଲ୍ୟାଣ ସାହାଯ୍ୟ ବଣ୍ଟନ ସମାରୋହ ହୋଇଯାଇଛି। ସହରର ବିଜୁ ପଟ୍ଟନାୟକ ଟାଉନ୍ ହଲ୍ଠାରେ ହୋଇଥିବା ସମାରୋହଟି ହିତାଧିକାରୀମାନଙ୍କୁ ପରିଚୟ ପତ୍ର ସାଙ୍ଗେ ଭିନ୍ ଭିନ୍ ସାହାଯ୍ୟ ବଣ୍ଟାଯାଇଛି। କାର୍ଯ୍ୟକ୍ରମଟି ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ ଆଉ ଭିନ୍ ଭିନ୍ ଅଧିକାରୀମାନେ ଯୋଗ ଦେଇକରି 1,041 ଜଣ ହିତାଧିକାରୀଙ୍କୁ 7,28,03,400 ଟଙ୍କା ବାଣ୍ଟିଛନ୍। ସେନ୍ତା 100 ଜଣଙ୍କୁ ପରିଚୟ ପତ୍ର ଭିଲ୍ ବଣ୍ଟାଯାଇଛି। ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜର ବାରିଂ ଗାଁ ପାଶେ ଥିବା ମୁଣ୍ଡେଶ୍ୱର ଜଙ୍ଗଲ ମହାବଳ ବାଘ ଆତଙ୍କ ନେଇକରି ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜ ତରଫୁ ତଦନ୍ତ ମୂଲ ହୋଇଛି। ସୂଚନା ଅନୁସାରେ ମୁଣ୍ଡେଶ୍ୱର ଜଙ୍ଗଲ ପେତିନିତାଇଲା ପାଶେ ଗାଁର ଲୋକେ ଗୋଟିଏ ମହାବଲ ବାଘକେ ଦେଖବାର ଉତ୍ତରୁ ଜଙ୍ଗଲ ବିଭାଗକେ ସୂଚନା ଦେଇଥିଲେ। ଭାରତୀୟ ସେନାବାହିନୀ 2025-26 ବର୍ଷ ଲାଗି ଅଗ୍ନିପଥ ଯୋଜନା ଆର୍ ନିୟମିତ ପଦବୀଥି ନିଯୁକ୍ତି ଲାଗି ଆବେଦନ ପ୍ରକ୍ରିୟା ମୂଲ ହୋଇଛି। ଅନ୍ଲାଇନ୍ ଜରିଏ ଆଇବା ମାସ 10 ତାରିଖ ତକ ଆବେଦନ କରାଯାଇପାରବା। ଆଗ୍ରହୀ ପ୍ରାର୍ଥୀ www.joinindianarmy.nic.in ଆବେଦନ କରିପାରିବେ। ପରୀକ୍ଷା ବାବଦ ସବୁ ନିୟମାବଳୀ ୱେବ୍ସାଇଟ୍ଥି ମିଳିପାରୁଛି। ସେନ୍ତା ଆବେଦନ ଆଉ ପରୀକ୍ଷା ବାବଦ ଅଧିକା ତଥ୍ୟ ଜାଣବାର ଲାଗି ହେଲେ ଆଗ୍ରହୀ ପ୍ରାର୍ଥୀ କଟକ ଆର୍ମି ରିକ୍ରୁଟମେଣ୍ଟ କାର୍ଯ୍ୟାଳୟ ସାଙ୍ଗେ ବ୍ୟକ୍ତିଗତ ଭାବେ ଯୋଗାଯୋଗ କରିପାରିବେ ବୋଲି କୁହାଯାଇଛି। ରାଜ୍ୟ ଦିନର ତାପମାତ୍ରା ବଢ଼ବାର ସହିତ ଜବର ଖରା ହେଉଛି। ଆଇବା 2 ଦିନ ତକ ପାଗ ଏନ୍ତା ରହିବା। ଇତାର ସହିତ ଆଇବା 24 ଘଣ୍ଟା ଭିତରେ ରାଜ୍ୟର କେତେଟା ଜିଲ୍ଲାନ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ସେନ୍ତା ଗ୍ରୀଷ୍ମ ପ୍ରବାହକୁ ନେଇକରି ଝାରସୁଗୁଡ଼ା ଆର୍ ବୌଦ୍ଧ ଜିଲ୍ଲା ଲାଗି ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଥିଲା ବେଳେ ବଲାଙ୍ଗୀର ସୁନ୍ଦରଗଡ଼ କଲାହାଣ୍ଡି ଆର୍ ଅନୁଗୁଳ ଜିଲ୍ଲା ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଗଲାକାଲି ବୌଦ୍ଧନ ରାଜ୍ୟର ସବୁନୁ ଜହତାତି 43.5 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଖରାକେ ନଜରଥି ରଖିକରି ସକାଳର 11 ବଜେନୁ ଉପରବେଳା 3 ବଜେ ତକ ସତର୍କ ରହିବା ଲାଗି ପାଣିପାଗ ବିଭାଗ ପରାମର୍ଶ ଦେଇଛି। ସେନ୍ତା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫୁ ଝାଉଁମରାକି ନେଇକରି ସତର୍କ କରାଯାଇଛି। ଖରା ସମୟଥି ଅତି ଜରୁରୀ ନାଇଥିଲେ ଘରୁ ନାଇଁ ବାହାରବାର ଆଉ ଘରୁ ବାହାରିଲା ବେଲ୍କେ ଝାଉଁନୁ ବଞ୍ଚବା ଲାଗି ସବୁ ସୁବିଧା ବ୍ୟବସ୍ଥା କରିକରି ବାହାରବାରକେ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।